ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ପବିତ୍ର ଘୋଷଯାତ୍ରାରେ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାରରେ ବିରାଜମାନ ତିନି ରଥରେ ରଥାରୂଢ଼ ହୋଇ ଶ୍ରୀଜୀଉମାନେ ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ଘରକୁ ଆଜି ଯାତ୍ରା କରିବେ। ଚଳିତବର୍ଷ ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ନୀତି ଆଜି ପାଳନ କରାଯାଉଥିବାରୁ ଏହି ବର୍ଷର ରଥଯାତ୍ରା ସ୍ୱତନ୍ତ୍ର ହୋଇଛି। ସକାଳ 4:04ରେ ମଙ୍ଗଳ ଆଳତୀ ଶେଷ ହେବା ପରେ ମୈଲମ ଅବକାଶ ପୂଜା କରାଯାଇ ଦଶ ଅବତାର ଠାକୁରଙ୍କୁ ବାହୁଡ଼ା ବିଜେ କରାଯାଇଛି। ଏହାପରେ ତାଟି ଫିଟିବା ସହ ଦୈତାପତି ସର୍ବାଙ୍ଗ ଓ ନେତୃତ୍ସବ ବନ୍ଦାପନା ନୀତି ସକାଳ 6 ସୁଦ୍ଧା ଶେଷ ହୋଇଥିଲା। ଶ୍ରୀଜୀଉମାନଙ୍କର ଅନ୍ୟାନ୍ୟ ଦୈନନ୍ଦିନ ନୀତି ପରେ ସେନାପଟା ଲାଗି ରଥ ପ୍ରତିଷ୍ଠା ମଙ୍ଗଳାର୍ପଣ କରାଯାଇ ଧାଡ଼ି ପହଣ୍ଡି ଆରମ୍ଭ ହେବ। ଅପରାହ୍ନ 10:00ରେ ପହଣ୍ଡି ଏବଂ ପରେ ଗଜପତି ମହାରାଜାଙ୍କ ଦ୍ୱାରା ଅପରାହ୍ନ 4:00ରେ ଛେରାପହଁରା ନୀତି ସମ୍ପାଦନ ହେବ। ଏହାପରେ ଚାରଫିଟା ଓ ଘୋଡ଼ା ସାରଥି ଲାଗିବା ପରେ ରଥଟଣା କାର୍ଯ୍ୟ ଅପରାହ୍ନ 5 ସମୟରେ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ଭକ୍ତଙ୍କର ଭାବ ଓ ଆବେଗ ସହ ଜଡ଼ିତ ଏହି ଅଭୂତପୂର୍ବ ଲୀଳା ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ପୁରୀ ଯାଇ ରଥାରୂଢ଼ ଶ୍ରୀ ବିଗ୍ରହଙ୍କୁ ଦର୍ଶନ କରିବା ସହିତ ଦେବୀ ସୁଭଦ୍ରାଙ୍କ ରଥ ଟାଣିବେ। ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଥଯାତ୍ରାରେ ସାମିଲ ହେବେ। ଦେଶର ବିଭିନ୍ନ ପ୍ରାନ୍ତରେ ଓ ରାଜ୍ୟରେ ଆଜି ପବିତ୍ର ରଥଯାତ୍ରା ଧାର୍ମିକ ଭାବନା ସହିତ ପାଳନ କରାଯାଉଥିବା ସମ୍ଭାଦ ଆମର ହସ୍ତଗତ ହୋଇଛି। 1909 ପରେ 1971 ଏବଂ ଏହାର 53 ପରେ 2024 ଚଳିତ ବର୍ଷ ଏକାସାଙ୍ଗରେ ରଥଯାତ୍ରା ସହିତ ନବଯୌବନ ଦର୍ଶନ ନେତ୍ରୋତ୍ସବ ପଡୁଥିବାରୁ ଏହି ରଥଯାତ୍ରାକୁ ମହାପ୍ରଭୁଙ୍କର ବିରଳ ଶ୍ରୀଗୁଣ୍ଡିଚା ଯାତ୍ରା କୁହାଯାଉଛି। ଅତ୍ୟଧିକ ନୀତି ରହୁଥିବାରୁ ତିନି ରଥ ଆଜି ସନ୍ଧ୍ୟା ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ନ ପାରିଲେ ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ରଥଯାତ୍ରାରେ ରଥଟଣା 2 ହେଉଥିବାରୁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାର ସିଧା ପ୍ରସାରଣ ବିଭିନ୍ନ ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯିବ। ଦୂରଦର୍ଶନ ସହାୟତାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି। ଆକାଶବାଣୀ ପକ୍ଷରୁ ମଧ୍ୟ ରଥଯାତ୍ରାର ସିଧା ପ୍ରସାରଣ କରାଯାଉଛି। ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତି ମୂଲ୍ୟାଙ୍କନ କରାଯାଇଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଭୁବନେଶ୍ୱର ଜୟଦେବ ଭବନରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ 96ତମ ଶ୍ରାଦ୍ଧବାର୍ଷିକୀରେ ଗତକାଲି ସନ୍ଧ୍ୟାରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଗୋପବନ୍ଧୁଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଉଛି। ଉତ୍କଳମଣି ଗୋପବନ୍ଧୁଙ୍କର ଉପଯୁକ୍ତ ଶିକ୍ଷା ଚିନ୍ତାଧାରାକୁ ଉପସ୍ଥାପନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ବିନା କୌଣସି ସମାଜ କିମ୍ବା ରାଷ୍ଟ୍ର ପ୍ରଗତି ହୋଇପାରିବ ନାହିଁ। ରାଷ୍ଟ୍ରପତିଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସନ୍ତାକାଲି ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ ସହ ବିଭୂତି କାନୁନ୍ଙ୍କ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ। ଓଡ଼ିଶା ଗସ୍ତର ଶେଷ ଦିନ 9 ରାଷ୍ଟ୍ରପତି ଭୁବନେଶ୍ୱର ନାଇଜରର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା 2 ଧରି ହେଉଥିବାରୁ ରାଜ୍ୟ ସରକାର ଆଜି ଏବଂ ଆସନ୍ତାକାଲିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ଆସନ୍ତାକାଲି ହେବାକୁ ଥିବା ଏକକ ସ୍ନାତକୋତ୍ତର ପିଜି ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ସ୍ନାତକୋତ୍ତର ପିଜି ପରୀକ୍ଷା ଆସନ୍ତା 15 ଅନୁଷ୍ଠିତ ହେବ ବୋଲି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ 234 ଜଣ ପରିସଂଖ୍ୟାନ ସହାୟକ ନିଯୁକ୍ତି ହେବେ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ କରାଯାଇଥିବା ପରୀକ୍ଷାର ଫଳ ଗତକାଲି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ସମ୍ପର୍କିତ ତଥ୍ୟ ଓଡ଼ିଶା କର୍ମଚାରୀ ଚୟନ ଆୟୋଗଙ୍କ ୱେବ୍ସାଇଟ୍ରୁ ପାଇପାରିବେ। ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ପରୀକ୍ଷା, ମୃତ୍ତିକା ପରୀକ୍ଷଣ, ସାର ବଣ୍ଟନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ସହିତ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଓ ପଦ୍ମପୁର ବ୍ଲକରେ ଗତକାଲି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସେହିଭଳି ଆକାଂକ୍ଷୀ ଜିଲ୍ଲା ଗଜପତିର ସଦର ମହକୁମା ପାରଳାଖେମୁଣ୍ଡିଠାରେ ମହାରାଜା ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ପୂର୍ଣ୍ଣତା ଅଭିଯାନ ଅନ୍ତର୍ଗତ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପ୍ରଭାତ ଫେରି ଏବଂ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଗର୍ଭବତୀ ମହିଳାମାନଙ୍କ ନାମ ପଞ୍ଜୀକରଣ, ପୁଷ୍ଟିକର ଖାଦ୍ୟ ଯୋଗାଣ, ଚାଷୀମାନଙ୍କର ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ, 9ରୁ 11 ମାସର ଶିଶୁଙ୍କୁ ଟିକାକରଣ, ପାଠ୍ୟପୁସ୍ତକ ସଠିକ୍ ସମୟରେ ଯୋଗାଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।